आकाशवाणी। संवाद पढ़ुछन्ति मालय रंजन मिश्र। मुख्य संवाद, G7 शिखर सम्मेलनी अवसरें सदस्य राष्ट्रंक नेतृवृंदंक सह द्विपाक्षिक आलोचना कले प्रधानमंत्री। सफलतार सह कानाडा गस्त शेष करी क्रोएशिया अभिमुखे श्री मोदी यात्रा आरंभ। एयर इंडिया एवं एयर इंडिया एक्सप्रेस परिचालना नहीं DGCA समीक्षा। स्काय वन एयरवेज प्राइवेट लिमिटेड हेलिकॉप्टर परिवर्तन करने को सिक्किम सरकार निष्पत्ति। आयुष्मान भारत डिजिटल मिशन माध्यम देश में डिजिटल स्वास्थ्य इकोसिस्टम सृष्टि होइछि कहिले स्वास्थ्य और परिवार कल्याण राष्ट्रमंत्री। एवं ओडिशा समेत देशर केतेक अंचल रे आज प्रबल रु अति प्रबल वर्षा हेबो बोली भारतीय पाणीपाग विभाग सूचना। प्रधानमंत्री नरेन्द्र मोदी कहिछन्ति भारत एवं कानाडा द्विपाक्षिक संपर्क अत्यंत गुरुत्वपूर्ण, गणतंत्र एवं मानववाद को सुदृढ़ करने लक्ष्य नहीं उभय राष्ट्र मिलित भाव कार्य करने को प्रधानमंत्री परामर्श देते। कानान्स्किस ठारे G7 शिखर सम्मेलनी अवसरें कानाडा प्रधानमंत्री मार्क कार्ने द्विपाक्षिक आलोचना समय प्रधानमंत्री यह कहते उभय देशर बहु कंपानी पारस्परिक क्षेत्र में निवेश करिछन्ति। कानाडा सह द्विपाक्षिक संपर्क को अधिक त्वरान्वित करने को भारत आशा व्यक्त करुछि बोली प्रधानमंत्री कहते।
भारत और कानाडा के संबंध अनेक प्रकार से बहुत ही महत्वपूर्ण है। कानाडा की अनेक कंपनियों का भारत में निवेश है, भारत के लोगों का भी कनाडा की धरती पर बहुत बड़ा निवेश है। लोकतांत्रिक मूल्यों को समर्पित कनाडा और भारत मिलकर के लोकतंत्र को मजबूत करना होगा, मानवता को मजबूत करना होगा, हमारे रिसोर्सेज का ऑप्टिमम यूटिलाइजेशन कर करके मानव जात के कल्याण के काम में कैसे ला सकते हैं, उस दिशा में हम प्रयास करते रहेंगे।
सामाजिक गणमाध्यम पोस्टरे प्रधानमंत्री कहिछन्ति वाणिज्य शक्ति महाकाश स्वच्छ शक्ति खनिज पदार्थ सार आदि विभिन्न क्षेत्र में द्विपाक्षिक सहयोगर अनेक संभावना रही। श्री कार्ने कहिछन्ति G7 शिखर सम्मेलनी में भारतर नियमित अंशग्रहण उभय देश एवं प्रधानमंत्री मोदी गुरुत्व को प्रतिपादन करुछि। प्रधानमंत्री श्री मोदी जर्मनी फ्रांस मेक्सिको एवं दक्षिण कोरियार नेतृवृंदों सह द्विपाक्षिक बैठक में जोगद वाणिज्य एवं निवेश प्रतिरक्षा और आभ्यंतरण सुरक्षा निरंतर विकास में सहभागिता सबुज शक्ति प्रजुक्ति विद्या नवसृजन शिक्षा आदि विभिन्न क्षेत्र में श्री मोदी और जर्मन चांसेलर फ्रेडरिच मर्ज मत विनिमय होती। प्रथम थर पर श्री मोदी G7 शिखर सम्मेलन अवसर में मेक्सिको राष्ट्रपति क्लाउडिया सेनब्राउन पाड्रों सह साक्षात आलोचना करिछन्ति। आतंकवाद विरुद्ध भारत पदक्षेप को मेक्सिकोर समर्थन प्रदान नहीं प्रधानमंत्री धन्यवाद ज्ञापन करिछन्ति। दक्षिण कोरिया राष्ट्रपति ली जा म्यूंग सह श्री मोदी विभिन्न प्रसंग नहीं मत विनिमय करिछन्ति। वाणिज्य एवं अर्थनीति सबुज हाइड्रोजन प्रजुक्ति विद्या जहाज निर्माण एवं संस्कृति क्षेत्र में सहभागिता नहीं नूतन मार्ग उन्मोचन उपरे उभय नेता आलोचना करिछन्ति। फ्रांस राष्ट्रपति इमानुएल माक्रोन सह विभिन्न प्रसंग नहीं श्री मोदी आलोचना करिथिबा जणापडिछि। ब्रिटेन प्रधानमंत्री कीर स्टारमर सह आलोचना परे प्रधानमंत्री श्री मोदी सामाजिक गणमाध्यम पोस्टरे कहिछन्ति उभय देश मध्यरे संपर्क अधिक मजबूत हेउछि। जापान प्रधानमंत्री सिगेरु इशिबांक सह प्रधानमंत्री द्विपाक्षिक बैठक करिछन्ति। एही शिखर सम्मेलन अवसर में प्रधानमंत्री श्री मोदी G7 आउटरीच बैठक में जोग देते। श्री मोदी दक्षिण आफ्रिका राष्ट्रपति सिरिल रामाफोसा, ऑस्ट्रेलिया प्रधानमंत्री आंटोनी अल्बानीज, इटाली प्रधानमंत्री जर्जिया मेलोनी एवं ब्राजिल राष्ट्रपति लुइज इनासियो लुला डा सिल्वा सह द्विपाक्षिक आलोचना करिछन्ति। कानाडा गस्त को सफलतार सह शेष कर प्रधानमंत्री श्री मोदी क्रोएशिया गस्तरे जाइछन्ति। बेसामरिक विमान चलाचल महानिर्देशालय गतकाली नूआदिल्लीठारे एयार इंडिया एवं एयार इंडिया एक्सप्रेसर परिचालना नहीं समीक्षा करिछन्ति। एही उच्चस्तरीय बैठक में एयार इंडिया रक्षणाबेक्षण संबंधी समस्या नहीं महानिर्देशालय चिंता प्रकट करिछि। वैषयिक परिचालना आदि क्षेत्र में समन्वय को मजबूत करने एवं यात्रा विलंब को ह्रास करने लक्ष्य स्वतंत्र पदक्षेप ग्रहण करने को बैठक में परामर्श दीजाई। बेसामरिक विमान चलाचल क्षेत्र में नियमावली को कड़ाकड़ी पालन करने को ଇସ୍ରାଏଲ ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ଆକାଶପଥ ବନ୍ଦ ହୋଇଥିବା ପରିସ୍ଥିତି ନେଇ ବୈଠକରେ ମତ ବିନିମୟ ହୋଇଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସହିତ ସମୟୋପଯୋଗୀ ଯୋଗାଯୋଗ ନିଶ୍ଚିତ କରିବା ଏବଂ ବିକଳ୍ପ ମାର୍ଗ ରଣନୀତି ଗ୍ରହଣ କରିବାକୁ ସେବା ପ୍ରଦାନକାରୀ ସଂସ୍ଥାକୁ ପରାମର୍ଶ ଦିଆଯାଇଛି। ମହାନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ବିମାନ ଚଳାଚଳ ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ପ୍ରଚଳିତ ସୁରକ୍ଷା ମାନଦଣ୍ଡକୁ ଅନୁପାଳନ କରୁଛି। ବ୍ୟବହୃତ ହେଉଥିବା 33 ବୋଇଂ 787 ବିମାନ ମଧ୍ୟରୁ ଗତକାଲି ସୁଦ୍ଧା 24 ବିମାନର ସୁରକ୍ଷା ଯାଞ୍ଚ ସମାପ୍ତ ହୋଇଥିବା ମହାନିର୍ଦ୍ଦେଶାଳୟ କହିଛି। ସ୍କାଇ ୱାନ୍ ଏୟାରୱେଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ବ୍ୟବହାର ହେଉଥିବା 23 ଆସନ ବିଶିଷ୍ଟ MI-172 ହେଲିକପ୍ଟରକୁ ପରିବର୍ତ୍ତନ କରିବାକୁ ସିକ୍କିମ୍ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ବିମାନ ସେବା ଯୋଗାଣକାରୀ ସଂସ୍ଥାର ଛୋଟ 10 ଆସନ ବିଶିଷ୍ଟ ବିମାନକୁ ଏହା ବଦଳରେ ଚଳାଚଳ କରିବାକୁ ପଦକ୍ଷେପ ନିଆଯାଇଛି। ଉଚ୍ଚ ପରିଚାଳନା ଖର୍ଚ୍ଚ ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସିକ୍କିମ୍ ସରକାରଙ୍କ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସିଏସ୍ ରାଓ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତବର୍ଷ ମାର୍ଚ୍ଚ 6 ତାରିଖରୁ ଏହି 23 ଆସନ ବିଶିଷ୍ଟ ହେଲିକପ୍ଟରକୁ କାର୍ଯ୍ୟକ୍ଷମ କରାଯାଇଥିଲା, ତେବେ ପରିବର୍ତ୍ତିତ ପାଣିପାଗ ଏବଂ ପରିଚାଳନା ଅଭିଜ୍ଞତା ଯୋଗୁଁ ଏହା ଆଶାଜନକ ହୋଇପାରିନାହିଁ। ଛୋଟ ବିମାନଗୁଡ଼ିକ ପର୍ଯ୍ୟଟକକୁ ସେବା ପ୍ରଦାନ କରିବାରେ ଅଧିକ ସହାୟକ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମାଧ୍ୟମରେ ଭାରତ ଏକ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏହା କହିଛନ୍ତି। ସେ କହିଛନ୍ତି, ଏପର୍ଯ୍ୟନ୍ତ 77 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଏବଂ ଆଭା ପରିଚୟପତ୍ର ପ୍ରଦାନ କରାଯାଇ ସାରିଛି।
ଆମର ଏହା ଆଜ ବଡି ତେଜି ସେ ଟିବି କି ମୋର୍ଟାଲିଟିଜ୍ ଯୋ ହେ ଓ ଘଟି ହେ और टीबी इंसिडेंस रेट 17.7% तक घटा है। तो ये सब इसलिए संभव हो रहा है क्योंकि हमारे कंसिस्टेंट प्रयास चल रहे हैं। अभी हमने 7 दिसंबर 2024 से 10 मार्च तक लगातार 100 दिन का इंटेंसिफाइड कैंपेन चलाया था।
ଏହି ପଡ଼କାଷ୍ଟ ସାକ୍ଷାତକାର ଆଜି ସନ୍ଧ୍ୟାରେ ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ପ୍ରସାରଣ କରାଯିବ। ଇସ୍ରାଏଲ ଆକାଶମାର୍ଗ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖାମେନିଙ୍କ ଘନିଷ୍ଠ ପରାମର୍ଶଦାତା ତଥା ଇରାନ୍ର ଯୁଦ୍ଧ ସମୟର ସେନାମୁଖ୍ୟ ଅଲ୍ଲି ସାଦମାନିଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ପକ୍ଷରୁ ଏହା ସ୍ୱଷ୍ଟ କରାଯାଇଛି। ଇରାନ୍ରେ ଡିଜିଟାଲ୍ ଭିଭିଭୂମିକୁ କ୍ଷତିଗ୍ରସ୍ତ କରିବା ଲକ୍ଷ୍ୟ ନେଇ ଇସ୍ରାଏଲ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇରାନ୍ର ସାଇବର ସୁରକ୍ଷା କମାଣ୍ଡ ଅଭିଯୋଗ କରିଛି। ଏହାଦ୍ୱାରା ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ହୋଇଛି। ଇରାନ୍ର ରାଷ୍ଟ୍ରୀୟ ସମ୍ବାଦ ସଂସ୍ଥା ଇର୍ନା ଅନୁଯାୟୀ ପଶ୍ଚିମ ତେହେରାନ୍ରେ ଇସ୍ରାଏଲ ପକ୍ଷରୁ କ୍ରମାଗତ ଆକ୍ରମଣ କରାଯାଇଛି। ଇରାନ୍ର ନବନିଯୁକ୍ତ ସେନାମୁଖ୍ୟ ଏକ ବିବୃତ୍ତିରେ କହିଛନ୍ତି, ଇସ୍ରାଏଲ ବିରୁଦ୍ଧରେ ଇରାନ୍ ଗ୍ରହଣ କରିଥିବା ପଦକ୍ଷେପ କେବଳ ଆକ୍ରମଣ ତଥା ପ୍ରତିରୋଧକ ବାର୍ତ୍ତା ପ୍ରଦାନ କରିଛି, ତେବେ ଏହାକୁ ଅଧିକ ତୀବ୍ର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଏକ ଟେଲିଭିଜନ ସାକ୍ଷାତକାରରେ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଇସ୍ରାଏଲ ଆକ୍ରମଣ ଓ ପ୍ରତିଆକ୍ରମଣରୁ ଦୂରେଇ ରହିବା ପାଇଁ ଇଜିପ୍ଟ ଅନୁରୋଧ କରିଛି। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଜାରି ରହିଲେ ଆଞ୍ଚଳିକ ଅସ୍ଥିରତା ବୃଦ୍ଧି ପାଇବ ବୋଲି ସେ ଆଶଙ୍କା ପ୍ରକାଶ କରିଛି। ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଆଜିଠାରୁ ଚେନ୍ନାଇଠାରେ ହକି ଇଣ୍ଡିଆ ମାଷ୍ଟର୍ସ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ତାମିଲନାଡୁ ହକି ୟୁନିଟ୍ ପକ୍ଷରୁ ଏହି 10-ଦିନିଆ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ପୁରୁଷ ବର୍ଗରେ 40 ବର୍ଷରୁ ଉର୍ଦ୍ଧ ଏବଂ ମହିଳା ବର୍ଗରେ 35 ବର୍ଷରୁ ଉର୍ଦ୍ଧ ଖେଳାଳି ଏଥିରେ ଅଂଶଗ୍ରହଣ କରିପାରିବେ। 12 ଜଣିଆ ଦଳକୁ ନେଇ ପୁରୁଷ ବର୍ଗରେ ଏବଂ 8 ଜଣିଆ ଦଳକୁ ନେଇ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମହିଳା ବର୍ଗରେ ଆଜି 2 ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ ଏବଂ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ ମଧ୍ୟରେ ମୁକାବିଲା ହେବ। ପୁରୁଷ ବର୍ଗରେ ପଞ୍ଜାବ ଏବଂ ପୁଡୁଚେରୀ ପରସ୍କରକୁ ଭେଟିବେ। ମେଘାଳୟ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବିହାର, ଛତିଶଗଡ଼, କର୍ଣ୍ଣାଟକ ଉପକୂଳ, ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳରେ ଆଗାମୀ 3 ଦିନ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। G7 ଶିଖର ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଙ୍କ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ସଫଳତାର ସହ କାନାଡ଼ା ଗସ୍ତ ଶେଷ କରି କ୍ରୋଏସିଆ ଅଭିମୁଖେ ଶ୍ରୀ ମୋଦିଙ୍କ ଯାତ୍ରା ଆରମ୍ଭ। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ପରିଚାଳନା ନେଇ DGCA ର ସମୀକ୍ଷା। ସ୍କାଏ ୱାନ୍ ଏୟାରୱେଜ୍ ପ୍ରାଇଭେଟ୍ ଲିମିଟେଡ୍ର ହେଲିକପ୍ଟର ପରିବର୍ତ୍ତନ କରିବାକୁ ସିକ୍କିମ୍ ସରକାରଙ୍କ ନିଷ୍ପତ୍ତି। ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ମାଧ୍ୟମରେ ଦେଶରେ ଡିଜିଟାଲ୍ ସ୍ୱାସ୍ଥ୍ୟ ଇକୋସିଷ୍ଟମ୍ ସୃଷ୍ଟି ହୋଇଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।